ମୋର ଅଙ୍ଗବାଟିଆ ତଳ ସାହି ନନ ନମ୍ବର ୱାର୍ଡରୁ ଶର୍ମିଳା ପରିଡ଼ା କହୁଛି। ଆଉ ଡ୍ରେନ ପୋତି ହେଇଯାଇଛି, ଡ୍ରେନ ସଫା ହଉନି, ଆଉ ଡ୍ରେନ ଭାଙ୍ଗିକି ବି ରହୁଛି। ଅଳିଆ ସଫା କରିବା ଲୋକ ଆସୁଛନ୍ତି ଭଲରେ କ୍ଲିଅରରେ ସଫା କରୁନାହାନ୍ତି। ତାପରେ ଦାଣ୍ଡ ଘଟ ଅଳିଆ ରହୁଛି, ଯଦି ଆଉ ପଛରେ ବି ଗାଡି ପଠାନ୍ତେ ଜେମ୍ସି ଯଦି ସେତିକି ସାହାଯ୍ୟ କରନ୍ତେ ଆଉ ସୁବିଧା ହୁଅନ୍ତା। ଯୋଉ ମଶା ମାଛି ହଉଛି ଓ ରାସ୍ତାରେ ଗୋବର ଗାଡି ଗୋବର ରହିଛି ବି ସେଠି, ସେଟା ଗୋବର ଅଳିଆ ସେଗୁଡା ବି କଢା ହଉନି, ବହୁତ ଗାଡି ମଟର ଯିବାକୁ ଅସୁବିଧା, ପିଲାଙ୍କୁ ରୋଗ ବୈରାଗ ବି ମାଡି ଆସୁଛି। ଏଗୁଡା ଯଦି ଟିକେ ସଫା କରନ୍ତେ ଆମକୁ ଆହୁରି ସୁବିଧା ହୁଅନ୍ତା, ରୋଗମୁକ୍ତି ଛୁଆମାନେ ରୋଗମୁକ୍ତ ହୁଅନ୍ତେ, ଆଉ ଟିକେ ଉନ୍ନତି ହୁଅନ୍ତା।